ମୁଁ ପୁଷ୍ପଲତା ସାହୁ, 21 ନମ୍ବର ୱାର୍ଡ ନିରଙ୍କାରୀ ମୁଁ ପୁଷ୍ପଲତା ସାହୁ ନିରଙ୍କାରୀ ନଗର 21 ନମ୍ବର ୱାର୍ଡ ଏସ୍ଏଜି ଜଣେ ମେମ୍ବର। ଆମ ସାହିର ଓଦା ଅଳିଆ ଶୁଖିଲା ଅଳିଆ କେମିତି ଅଲଗା ଯାଇପାରିବ, ଗାଡି କେମିତି ଠିକରେ ଆସିପାରିବ, ଆଉ ସବୁ ବ୍ୟବସ୍ଥା ପାଇଁ କେମିତି ଇଏ କରିବ, ସେ ଯୋଉ ଭିନ୍ନକ୍ଷମ ମାନଙ୍କର ସେମାନେ ଅଳିଆ ଗାଡି, ସେମାନେ ଅଳିଆ ପକେଇଲା ଯାଙ୍କେ ଗାଡି ଅପେକ୍ଷା କେମିତି କରିବ, ଆଉ ତାର ଯୋଉ ଚିହ୍ନ ଜାଗା ମାନଙ୍କରେ ଲାଗିଛି, ଆଉ ଯୋଉ ଭିନ୍ନକ୍ଷମ ମାନଙ୍କର କାନ୍ଥରେ ବି ସେଇ ଚିହ୍ନ ଦିଆଯାଇଛି, ଆଉ ତାଙ୍କ ଅଳିଆ କେମିତି ଠିକରେ ଯାଇପାରିବ, ଆଉ ସେଥିପାଇଁ ମୁଁ ଜନହିତ ବାଣୀ ଇଏକୁ ଅନୁରୋଧ କରୁଛି। ଏତିକି କହିକି ମୁଁ ମୋର